ମୋ ନାଁ ରଞ୍ଜନ କୁମାର ସାହୁ। ଆମ ଘର ଡ୍ରେନ ସାଇଡ ରେ ଥିବାରୁ ଆମେ ବହୁତ ଅସୁବିଧାରେ ପଡୁଛୁ। ବର୍ଷା ଦିନେ ଡ୍ରେନ ବର୍ଷା ଦିନ ପୂର୍ବରୁ ଡ୍ରେନ ପାଣି ଡ୍ରେନ ଟିକେ ସଫା କଲେ ଭଲ ହେଇପାରିଥାନ୍ତା, ନହେଲେ ଆମ ଘରେ ପାଣି ବସି ଯାଉଛି ଡ୍ରେନ ପାଣି। ମୁଁ ବିଏମସି ଅନୁରୋଧ କରୁଛି ବର୍ଷା ଦିନ ଆଗରୁ ଯଦି ଡ୍ରେନ ଟିକେ ସଫା କରିଦେବେ ତ ଆମେ ଉପକୃତ ହବୁ।